श्रीमद्भागवतम दशम स्कंद 47 अध्याय श्लोक 40। ठीक है, कचिद्वदाग्रजसौम्यां प्रीतिंग नास्निग्ध सवृड़ कचिद्वदाग्रजसौम्यां करोति पुरजोषितां हरे कृष्ण भक्त सज्जनवृंद मातृवृंद आवृत्य वृंद अच्छा समस्त आम आमर ये भागवत कथा को स्वागत जनाचु भागवत कथा आम चल नंदग्राम आम सब से जवा बर्तमान नंदग्राम तेणु से गोपी मैने वर्तमान गत जो श्लोक कही से गोपी मैंने जी घरे बंद बंदी रही पार नाजक्रीड जोग देवाई से मैंने से कथा कही एबे जो कथा कह जाऊँ आज श्लोकटी यहाँ अन्य गोपी मैंने कहते तेणु अन्य गोपी मैंने श्लोकटी कथा कह कचित कचित गदाग्रज गदाग्रज गदा कहले गदर अग्रज गद हूँ वसुदेव आयोजन पत्नी देवरक्षिता पुत्र सीए कृष्ण सान बड़ कृष्ण है बड़ अग्रज है कृष्ण कृष्ण अग्रज होती बलराम कृष्ण होती गदर अग्रज गदाग्रज भी नाम दि जा कृष्ण को गदाग्रज भी कह जा गदाग्रज कहार उद्देश्य हो सी आमर नुहत सीगले मथुरावालागले गदाग्रज तेणु कचित गदाग्रज सौम्य उद्धव को सौम्य बोली संबोधन कर सौम्य अर्थ हो चंद्र सोम हूँ चंद्र चंद्र भली सौम्य नाम है शीतलता प्रदान करे एवं मथुरार प्रसिद्ध होती उद्धव जन साधु हिसाब से साधु हिसाब से प्रसिद्ध मथुरार तेणु तक संबोधन कर सौम्य कचित गदाग्रज करोति पुरजोषिता पुर कह मथुरा पुरी पुरी मधुपुरी बरा गोटे कथा अच्छी चैतन्य महाप्रभु रघुनाथ उपाध्याय सहित आलोचना करुले पचार श्रेष्ठ पुरी कौटा बहुत पुरी अच्छी सहर पुरी तेणु पुरी भितर श्रेष्ठ पुरी हूँ पुरी मधुपुरी बरा मधुपुरी कहले मथुरा मधुवंशी मैंने अच्छा मधुपुरी पुरी मधुपुरी बरा बरा हूँ श्रेष्ठ जिते पुरी अच्छे आम जगन्नाथ पुरी रही द्वारकापुरी रही अयोध्यापुरी रही जिते बहुत पुरी रही किंतु श्रेष्ठ पुरी हूँ मधुपुरी मथुरा पुरी मधुपुरी बरा तापर व्यय कैश्वरक ध्येय भगवान विभिन्न प्रकार जो अवस्था रही बाल्य अवस्था कुमार अवस्था पौगंड अवस्था कैशोर अवस्था तांगर किंतु वृद्धावस्था नहीं भगवान जिते बुढ़ा हेले जिते कोटि कोटि वर्ष से केवे वृद्ध हमें ना ये हूँ भगवान आ जीव भितर तफात हूँ यहाँ आम देखुचे ब्रह्मा ब्रह्मा जो चित्र हो सब बुढ़ा दाढ़ी रही थोड़ा बुढ़ा धड़ा हो जाड़ी ये ब्रह्मा चित्र ये भाव में आसे ब्रह्मा बुढ़ा हो गल 50 वर्ष किंतु आम भाई सी बुढ़ा नुहत सी सब युवक चित्र ये भाव में करा जाए से बार्धक्य ना मानने से जो ଉନ୍ନତ ଲୋକରେ ତାଙ୍କର ବାର୍ଦ୍ଧକ୍ୟ ନାହିଁ, ସବୁ ନିତ୍ୟ ବ୍ୟୟ, ସ୍ୱର୍ଗ ଲୋକ ବିଷୟରେ କୁହାଯାଏ ନିତ୍ୟ ବ୍ୟୟ, ସବୁବେଳେ ସେମାନେ ଯୁବକ ଅବସ୍ଥାରେ ଥାଆନ୍ତି ସେମାନେ। କିନ୍ତୁ ଆମର ଯେମିତି ଆଦିକୃଷ୍ଣ ଯୁବକ ରହିଛି, ନବଯୁବକ, ସେଇଭଳି ଭାବରେ ସେଠି କେହି ବୁଢ଼ା ହୁଅନ୍ତି ନାହିଁ। ତେଣୁ ଏଇ ଯେଉଁ ରହିଛନ୍ତି ବୟସ, ଭଗବାନଙ୍କର କୈଶୋରକ ବୟସ ହେଉଛି ସବୁଠାରୁ ଶ୍ରେଷ୍ଠ ବୟସ। ଭଗବାନଙ୍କର ବୟସ କୈଶୋରକଂ ଧ୍ୟେୟ, ସେଇଟା ହେଉଛି ଧ୍ୟାନ କରିବାର ବୟସ, ସେଇ ବୟସଟା। ଆଦ୍ୟ ଏବ ପରରସ, ରସ ବିଭିନ୍ନ ପ୍ରକାର ରସ, ରସ ବୈଷ ଭୌତିକ ଜଗତରେ ସମସ୍ତେ ରସ ପଛରେ ଧାଇଁଛନ୍ତି, ଆନନ୍ଦ ପ୍ରାପ୍ତ ପାଇଁ ରସ ପ୍ରାପ୍ତ ଭାବି ଧାଇଁଛନ୍ତି। କିନ୍ତୁ ଶ୍ରେଷ୍ଠ ରସ ବିଷୟରେ ତାଙ୍କର ଧାରଣା ନାହିଁ। ସେମାନେ ସାଧାରଣତଃ ଆହାର ନିଦ୍ରା ଭୟ ମୈଥୁନ, ଏଇ ଯେଉଁ କିଛି କିଛି ସୁଖ ଅଛି, କିଛି କିଛି ରସ ଅଛି, ସେହି ରସରେ ଧାବମାନ ହେଉଛନ୍ତି, ସେହି ରସ ପ୍ରତି ଧାବମାନ ହେଉଛନ୍ତି। ଆହାର ଉନ୍ନତର ଗୋଟେ ରସ ରହିଛି, ଯେଉଁ ରସ ହେଉଛି କ'ଣ, ଆଦ୍ୟ ଏବଂ ପରରସ, ପରରସ ଶ୍ରେଷ୍ଠ ରସ କେଉଁଟା, ଶୃଙ୍ଗାର ରସ। ଶୃଙ୍ଗାର ଭଗବାନଙ୍କର ଯେଉଁ ବିଭିନ୍ନ ପ୍ରକାର ସମ୍ପର୍କ ରହିଛି, ଭଗବାନ ସହିତ ସମ୍ବନ୍ଧ ରହିଛି, ଶ୍ରେଷ୍ଠ ସମ୍ବନ୍ଧ ହେଉଛି କ'ଣ, ସେଇଟା ହେଉଛି ଶୃଙ୍ଗାର। ଯେଉଁମାନେ ଭଗବାନ କାନ୍ତ, କାନ୍ତ ଭାବରେ ଯେଉଁମାନେ ସମ୍ବନ୍ଧିତ ଭଗବାନ ସହିତ କାନ୍ତା ଭାବରେ, ସେଇଟା ହେଉଛି ଶ୍ରେଷ୍ଠ ସମ୍ବନ୍ଧ, ଶ୍ରେଷ୍ଠ ରସ ହେଉଛି ସେଇଟା। ହଁ, କଞ୍ଜୁଗାଲ, କଞ୍ଜୁଗାଲ ମେଲୋ, ଦ୍ୟାଟ୍ ଇଜ୍ ସେ ହାଇଏଷ୍ଟ ମେଲୋ, ସେଇଟା ହେଉଛି ଶ୍ରେଷ୍ଠ ରସ। ଆଦ୍ୟ ଏବ ପରରସ, ଏବଂ ପୁରୀ ମଧୁପୁରୀ ଆଦ୍ୟ ପରରସ, ଲାଷ୍ଟଟା କ'ଣ, ଏଇଭଳି ଭାବରେ ମହାପ୍ରଭୁ ଏଇଟା କହିଥିଲେ। ଚୈତନ୍ୟ ମହାପ୍ରଭୁଙ୍କୁ ରଘୁନାଥ ଉପାଧ୍ୟାୟ ସେ ପ୍ରଶ୍ନ ପଚାରିଥିଲେ ରଘୁନାଥ ଉପାଧ୍ୟାୟଙ୍କୁ, ରଘୁନାଥ ଉପାଧ୍ୟାୟ ତା'ର ସବୁ ଉତ୍ତର ଏଇଭଳି ଭାବରେ ଦେଇଥିଲେ। ପୁରୀ ମଧୁପୁରୀ ବରା ଏବଂ ଆଦ୍ୟ ଏବ ପୁରୀ ମଧୁପୁରୀ ବରା, ଆଦ୍ୟ ଏବ ପରରସ, ତାପରେ ଆଉ ଗୋଟେ ରହିଛି ପୁରୀ ମଧୁପୁରୀ ବରା, ଆଦ୍ୟ ଏବ ପରରସ, ସେଇଟା ମୋର ମନେ ପଡ଼ୁନାହିଁ, ସେଇଟା ଗୋଟେ ରହିବ, ଅଛି ଗୋଟେ କ'ଣ ରହିଛି, ଆଉ ଗୋଟେ ଚାରିଟା ଜିନିଷ ରହିଛି। ତେଣୁ ଏଇଭଳି ଭାବରେ ଭଗବାନ ହେଉଛନ୍ତି, ପ୍ରଥମେ ଆରମ୍ଭ ହେଲା କ'ଣ ନା ପୁରୀ ମଧୁପୁରୀ ବରା, ପ୍ରଥମେ କ'ଣ କହିଲି, ଆଦ୍ୟ ଏବ ଭୟ ଭୟ, ହଁ ହଁ, ପୁରୀ ମଧୁପୁରୀ ବରା, ହଁ, ତାପରେ ପରଡ଼ସ,
ହଁ,
ଶ୍ୟାମ ଏବଂ ପରମ ରୂପ, ରୂପ ଯେଉଁ ରହିଛି ରୂପ, ଅନେକ ପ୍ରକାର ଭଗବାନଙ୍କର ରୂପ ରହିଛି, କିନ୍ତୁ ଶ୍ୟାମ ରୂପ ସହିତ ଭଗବାନ କୃଷ୍ଣଙ୍କ ରୂପ ସହିତ କେହି ସମାନ ହୋଇପାରିବେ ନାହିଁ, ତାଙ୍କ ରୂପ ମାଧୁରୀ ସହିତ କେହି ସମାନ ହୋଇପାରିବେ ନାହିଁ। ଶ୍ୟାମ ଏବଂ ପରମ ରୂପ, ଏଇଟା ହେଉଛି ଶ୍ରେଷ୍ଠ ରୂପ। ଭଗବାନଙ୍କର ଅନେକ ଅବତାର ଅଛନ୍ତି, ରାମ, ନୃସିଂହ, ବାମନ ଇତ୍ୟାଦି ଅନେକ ପ୍ରକାର ଅବତାର ଅଛନ୍ତି, କିନ୍ତୁ ଭଗବାନ କୃଷ୍ଣଙ୍କ ରୂପ ସହିତ କେହି ସମାନ ହୋଇପାରିବେ ନାହିଁ। ଏତେ ଭଗବାନଙ୍କ ଅବତାର ଅଛନ୍ତି, କେହି ତେଢ଼ା ନୁହନ୍ତି। ଭଗବାନ କୃଷ୍ଣଙ୍କର ଏକୁଟିଆ ପାତ୍ର ଦେଖିବ, ତିନିଟି ସ୍ଥାନରେ ସେ ତେଢ଼ା, ତିନୋଟି ସ୍ଥାନରେ ସେ ବକ୍ର, ତ୍ରିବକ୍ର, ସେ ବାଙ୍କ ବିହାରୀ, ବାଙ୍କ ବିହାରୀ, ସେ ସମସ୍ତଙ୍କ ରୋଗ ଭଲ କରୁଛନ୍ତି, କିନ୍ତୁ ତାଙ୍କର ବଙ୍କା ରୋଗଟା କେହି ଭଲ କରିପାରୁନାହାନ୍ତି, ବା ସେ ଭଲ ହେଇପାରୁ। ତ୍ରିଭଙ୍ଗ, ଶ୍ରୀ ତ୍ରିଭଙ୍ଗ ସୁନ୍ଦର ସିଏ, ଯେଉଁ କୁହାଗଲା ବେଣୁ କ୍ୱଣ ତମର ବିନ୍ଦ ଦଳାୟତାକ୍ଷଂ ବରହାବତମ ସମାସିତା ମୁଦ ସୁନ୍ଦରାଙ୍ଗମ କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ତ୍ରିଭଙ୍ଗ ଲଳିତଂ ଯେଉଁ ରହିଛି, ତ୍ରିଭଙ୍ଗ ଲଳିତଂ ଯେଉଁ ରହିଛି, ତ୍ରିଭଙ୍ଗ ଲଳିତ ସେ ତିନୋଟି ସ୍ଥାନରେ ସେ ବକ୍ର, ତେଣୁ ଭଗବାନ ଯେଉଁ ତ୍ରିବକ୍ରାକୁ ଆମେ ଶୁଣୁଥିଲେ ଦଶମ ସ୍କନ୍ଧ ପୂର୍ବରୁ ବର୍ଣ୍ଣନା କରାଯାଇଥିଲା, କୁବୁଜା ତ୍ରିବକ୍ରା, ପୁଣି ଆ ପରେ ତ୍ରିବକ୍ରାଙ୍କର ଲୀଳା ଆସିବ, ତ୍ରିଭୋଗ ତିନି ସ୍ଥାନ ତିନି ସ୍ଥାନ ସେ ପ୍ରକାର ନୁହନ୍ତି, ସେ ଗୋଟିଏ ସ୍ଥାନ କୁବ୍ଜା ହୋଇଯାଇଥିଲେ, ତାଙ୍କର ପିଠିରେ କୁବ୍ଜା ଗୋଟେ ରହିଥିଲା କୁଜା, ମେନ୍ ହେଉଛି ସେଇଟା, ଆଉ କ'ଣ ଥାଇପାରେ, ମେନ୍ ହେଉଛି କୁଜାଟା ଥିଲା ସେଇଟା। ତେଣୁ ଭଗବାନ ତାକୁ ଠିକ୍ କରିଦେଲେ, ଭଗବାନ ବି ଔଷଧପତ୍ର ଦେବା ଦରକାର ପଡ଼ିନି, ଖାଲି ହାତ ମାରିଦେଲେ, ହାତ ଧରିକି ଟେକିଦେଲେ। ଆମର ଶ୍ରୀ ଶ୍ରୀମନ୍ଦ ରାଧାମୋହନ ସ୍ୱାମୀ ମହାରାଜ କହନ୍ତି, ତାର ପାଦ ଦୁଇଟାକୁ ନିଜ ପାଦ ଦୁଇ ପାଦରେ ଚାପିଦେଲେ, ଦୁଇ ଆଙ୍ଗୁଠିରେ ବୁଧା ଆଙ୍ଗୁଠିରେ ଧରିଦେଲେ, ଏବଂ ବାମ ହାତକୁ ପଛପଟେ ଧରିଦେଲେ, ଡାହାଣ ହାତରେ ସେ ଚିବୁକୁ ଧରି ଟେକିଦେଲେ, ସମାନ ହେଇଗଲା, ଷ୍ଟ୍ରେଟ୍
ହେଇଗଲା।
ସୁନ୍ଦର ନା ସୁନ୍ଦରୀ, ଏଇଭଳି ଭାବରେ ଭଗବାନଙ୍କର ରୋଗ ଭଲ କରନ୍ତି ସିଏ, ଅଗଧ ରାଜ ସିଏ ଭଗବାନ। ଖାଲି ତମେ ଆଖି ବୁଝିଦେଲେ ସବୁ ଠିକ୍ ହେଇଯିବ, ଆଉ ଶୁଣିବା ଭଗବାନ ଏଇଭଳି ଔଷଧ ଦେବେ। ତେଣୁ ସିଏ ସମସ୍ତଙ୍କର ରୋଗ ଭଲ କରିଦେଉଛନ୍ତି, ତାଙ୍କର ଯେଉଁ ତିନୋଟି ସ୍ଥାନରେ ବଙ୍କା ରହିଛନ୍ତି, ସେ ରୋଗଟାକୁ ଭଲ କରିପାରୁନାହାନ୍ତି ସିଏ ଭଗବାନ। ସେଇଥିରେ ସେ ବହୁତ ସୁନ୍ଦର ଦେଖାଯାଆନ୍ତି। ଆଚାର୍ଯ୍ୟମାନେ କୁହନ୍ତି, ଭଗବାନ କାହିଁକି ତିନୋଟି ସ୍ଥାନରେ ବକ୍ର ହେଇଛନ୍ତି, ବେଦରେ ତିନୋଟି ତତ୍ତ୍ୱ ରହିଛି। ଆଉ ଗୋଟେ କଥା ହେଉଛି ଯେ ତାଙ୍କର ଉପରେ ବହୁତ ଭାର ରହିଛି, ବହୁତ ବଡ଼ ଜଣେ ବାହାର ରଖିଲେ ବହୁତ ଓଜନ ଜିନିଷ ଧରିକି ନେବ, ବହୁତ ଓଜନ ଜିନିଷ ଧରି ନେବ, ସେ ସିଧା ଠିଆ ହେଇପାରିବ ନାହିଁ, ସେ ବଙ୍କା ହେଇଯିବ। ଜଣେ ବାଲ୍ଟି ପାଣି ନେଲା ବେଳକୁ କ'ଣ ହେଉଛି, ସେ ବଙ୍କା ହେଇଯାଉଛି, କେତେ କ'ଣ ହେଇଯାଉଛି। ଆଉ ତାଙ୍କ ଉପରେ ଭାର କ'ଣ, ତାଙ୍କର ବହୁତ ବଡ଼ ଓଜନ ଧରିଛନ୍ତି ସିଏ, କ'ଣ ସେଇଟା, ତାଙ୍କର ସୌନ୍ଦର୍ଯ୍ୟ, ଏତେ ସୌନ୍ଦର୍ଯ୍ୟ ତାଙ୍କର ରହିଛି, ସୌନ୍ଦର୍ଯ୍ୟର ଭାରରେ ସେ ତିନି ସ୍ଥାନରେ ବକ୍ର ହେଇଯାଆନ୍ତି ଭଗବାନ। ତେଣୁ ଏଠି କହୁଛନ୍ତି, କ୍ୱଚିତ୍ ଗଦାଗ୍ର ସୌମ୍ୟ କରୋତି ପୁରଜୋ ସୀତାମ, ପୁର ଯେଉଁ ରହିଛି, ପୁର କହିଲେ ମଥୁରା କଥା ପଡ଼ୁଛି, ପୁରଜୋ ସୀତାମ ସେଠି ଯେଉଁ ନାରୀମାନେ ଅଛନ୍ତି, ପୁରଜୋ ସୀତାମ ପ୍ରୀତିଂ କରୋତି ପ୍ରୀତିଂ, ତାଙ୍କୁ ସେ ପ୍ରୀତି କରୁଛନ୍ତି କି ଗଦାଗ୍ରଜ, ନ କହିଲେ ଆମମାନଙ୍କର, ସ୍ନିଗ୍ଧ ସବ୍ରିଡ଼ ହାସୋ ଦାରେ କ୍ଷଣାର୍ଚିତ, ବ୍ରିଡ଼ କହିଲେ ଲଜ୍ଜା, ସବ୍ରିଡ଼ ବ୍ରିଡ଼ା ସହିତ ଲଜ୍ଜା ସହିତ, ହାସ ସ୍ମିତ ହାସ୍ୟରେ ବା ହସିକରି, ଉଦାହର କ୍ଷଣ ତାଙ୍କର ଭଗବାନଙ୍କର ଯେଉଁ ଚାହାଣି ରହିଛି, ଚକ୍ଷୁ ଦର୍ଶନ କରନ୍ତି, ଦେଖନ୍ତି ଦର୍ଶନ ଦିଅନ୍ତି, କ'ଣ ଈକ୍ଷଣ କରନ୍ତି, ଦର୍ଶନ କରନ୍ତି, ଯେଉଁ ଭଗବାନଙ୍କର ଆମେ ଦର୍ଶନ କରୁଛୁ, ଭଗବାନ ମଧ୍ୟ ଆମକୁ ଦର୍ଶନ କରୁଛନ୍ତି, ତାଙ୍କର ଯେଉଁ ଚାହାଣି ରହିଛି ଈକ୍ଷଣ, ଏଇ ମାଧ୍ୟମରେ ବହୁତ ସୁନ୍ଦର ରହିଛି। ତେଣୁ ଯୋଶିଲାମାନେ ପୁର ଯୋଶିଲାମାନେ ତାଙ୍କୁ ଏଇଭଳି ଭାବରେ ଅର୍ଚ୍ଚନା କରୁଛନ୍ତି କି, ବା ତାଙ୍କୁ ସେମାନେ ମଧ୍ୟ ଦର୍ଶନ କରୁଛନ୍ତି କି, ଅର୍ଚ୍ଚନା ଅର୍ଚ୍ଚନା ହେଉଛି ପୂଜା, ପୂଜା କରିବା, ବିଭିନ୍ନ ପ୍ରକାର ଅର୍ଚ୍ଚନା ରହିଛି, ବିଭିନ୍ନ ପ୍ରକାର ପୂଜା ରହିଛି, ଦେଖିବାଟା ମଧ୍ୟ ଗୋଟେ ପୂଜା ଦର୍ଶନ, ଦର୍ଶନଟା ମଧ୍ୟ ଗୋଟେ ଅର୍ଚ୍ଚନ, ଭଗବାନ ରୂପ ଖାଲି ଦର୍ଶନ କରିବା, ସେଇଥିରେ ମଧ୍ୟ ଭଗବାନ ଖୁସି ହୋଇଯାଆନ୍ତି। ତେଣୁ ଏଇ ଶ୍ଲୋକରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଏଠି ଏ ଯେଉଁ କଥା ଯେଉଁ ଗୋପୀମାନେ କହୁଛନ୍ତି, ଏଇଟା ଅନ୍ୟ ଗୋପୀମାନେ କହୁଛନ୍ତି, ଆ ପୂର୍ବରୁ ଯେଉଁ ଶ୍ଲୋକଟି କୁହାଯାଇଥିଲା ସେଇଟା ସେଇ ଗୋପୀମାନେ ଯେଉଁମାନେ ଘର ଭିତରେ ରହିଥିଲେ ବନ୍ଧା ହୋଇକରି ଯାଇପାରିନଥିଲେ ସେମାନେ କହୁଥିଲେ, ବର୍ତ୍ତମାନ ଏ ଗୋପୀମାନେ ଈର୍ଷାର ସହିତ କହୁଛନ୍ତି। ଏଠି କୁହାଯାଉଛି ଅନ୍ୟା ଶୀର୍ଷ ମାଉ କଚିତ୍ ଇତି, ଈର୍ଷା ଈର୍ଷା ସହିତ ମାନେ ଈର୍ଷା କ'ଣ ନା ମଥୁରା ନାରୀମାନଙ୍କ ପ୍ରତି ଈର୍ଷା, ଭଗବାନ ସେ ପର୍ଯ୍ୟନ୍ତ କୌଣସି ମଥୁରା ନାରୀଙ୍କ ସହିତ ସଙ୍ଗ କରିନାହାନ୍ତି, ଯେମିତି ୟାଙ୍କ ସହିତ ସଙ୍ଗ କରୁଥିଲେ ରାସଲୀଳା ଇତ୍ୟାଦି କରୁଥିଲେ, ଗୋପୀମାନେ ଭାବୁଛନ୍ତି କ'ଣ ନା ସେଠି ମଧ୍ୟ ମଥୁରାରେ ସେଇଭଳି ଭାବେ ଚାଲିଥିବ, ରାସଲୀଳା ଚାଲିଥିବ, ଭାବୁଥିଲେ ଭାବୁଛନ୍ତି ଗୋପୀମାନେ, ରାଧାରାଣୀଠୁ ଆରମ୍ଭ କରି ସମସ୍ତ ଗୋପୀମାନେ। ତେଣୁ ସେମାନେ ଈର୍ଷା, ତାଙ୍କ ପ୍ରତି ଈର୍ଷା ଆସିଲା, ଈର୍ଷାର ସହିତ ଏଇଟା କହୁଛନ୍ତି, କଶ୍ଚିତ୍ ଇତି ଗଦାଗ୍ରଜ, ଗଦାଗ୍ରଜ କାହିଁ କହିଲେ, କୃଷ୍ଣ କାହିଁ କହିଲେ ନାହିଁ, ବା ଗୋବିନ୍ଦ କହିଲେ ନାହିଁ, ବା ଅନ୍ୟ କିଛି କହିଲେ ନାହିଁ, ଗଦାଗ୍ରଜ କାହିଁ କହିଲେ ନା, ଗଦା ହେଉଛନ୍ତି ବସୁଦେବଙ୍କର ଅନେକ ପତ୍ନୀ ରହିଛନ୍ତି, ବସୁଦେବଙ୍କର ଜଣେ ପତ୍ନୀଙ୍କ ନାମ ହେଉଛି ଦେବରକ୍ଷିତା, ଦେବରକ୍ଷିତାଙ୍କର ପ୍ରଥମ ପୁତ୍ର ହେଉଛନ୍ତି ଗଦ, କିନ୍ତୁ ସିଏ କୃଷ୍ଣଙ୍କଠାରୁ ସାନ, କୃଷ୍ଣଙ୍କର କନିଷ୍ଠ। କେମିତି ମାନେ ହଁ ଦେବକୀଙ୍କର ଇଏ ନା, ଆଉ ପୁତ୍ର ଆଉ ସେ ଦେବରକ୍ଷିତା, ଆଉ ଜଣେ ପତ୍ନୀ ତାଙ୍କର, ତାଙ୍କର ପୁତ୍ର ହେଉଛନ୍ତି ଗଦ। ତେଣୁ ଗଦ ହେବେ, ତାଙ୍କର ସାନ ଭାଇ ହେବେ, ତେଣୁ ଇଏ ବଡ଼ ଭାଇ ହିସାବରେ ଗଦା ଆଗ୍ରଜ ବୋଲି କହିଲେ। କହିବାର ଉଦ୍ଦେଶ୍ୟ ହେଉଛି ସିଏ ଆଉ ବୃନ୍ଦାବନକୁ ଭୁଲିଗଲେଣି, ମଥୁରା ତାଙ୍କର ନଗରୀ ହୋଇଗଲା, ମଥୁରାରେ ସେ ରହିଲେ, ତାଙ୍କର ଭାଇ ସିଏ, ତାଙ୍କର ବନ୍ଧୁ ବାନ୍ଧବ ସବୁ ରହିଲେ, ଆମେ ସବୁ କିଏ କିଏ କିଛି ନୁହଁ ତାଙ୍କର। ହଁ ଗଦାଗ୍ରଜ କହିବାର ଉଦ୍ଦେଶ୍ୟ ହେଉଛି ସେହିଭଳି ଭାବରେ କୃଷ୍ଣଙ୍କର ତାଙ୍କର ସେଠି ଏଠି କୁହାଯାଉଛି ଗଦୋ ଦେବରକ୍ଷିତା ଏହା ପ୍ରଥମ ପୁତ୍ର ଦେବକୀ ପୁତ୍ରା ପୁତ୍ର ଆତ୍ମାନ ମତ୍ୱା। ଇଏ ଦେବକୀ ପୁତ୍ର ତାଙ୍କୁ ନିଜର ଆତ୍ମା ବା ନିଜର ଭାଇ ବୋଲି ଭାବିକରି ମତ୍ୱା ସମ୍ପ୍ରତି ତସ୍ୟ ଅଗ୍ରଜ ଅଭୂତି ଇତି ଗୋକୁଳ ସମ୍ବନ୍ଧସ୍ୟ ଶିଖିଳଭୂତ ଇତି ଦ୍ୟୋତ ମାସୁ। ଗୋକୁଳ ସମ୍ବନ୍ଧଟା ଶିଥିଳ ହୋଇଗଲାଣି, ଆଉ ଗୋପୀମାନେ କ'ଣ ସେ ଆଉ ଏମାନେ ଭାବୁଛନ୍ତି, ଗୋପୀମାନେ ଇର୍ଷାର ସହିତ ଏଇଟା କହୁଛନ୍ତି, ଆଉ ସେ ତ ଆସିଲେ ନାହିଁ, ଆସିବେ ନାହିଁ ମଧ୍ୟ, ଏଇଭଳି ଭାବରେ ଭାବି ସେ ଏ କଥାଟି କହୁଛନ୍ତି। ନ କହିଲେ ଅସ୍ମାକମ୍ ଆମମାନଙ୍କର ସ୍ନିଗ୍ଧ ଚ ତତ୍ ସଦୃଢ଼ ହାସୋ ହାସିନୋଦାରଂ ଚ ଯଦୀକ୍ଷଣ ତେନା ଅସ୍ମାଭି ଅର୍ଚିତ। ସିଏ ଯେତେବେଳେ ଏଠି ଥିଲେ ଆମେ ତାଙ୍କୁ ସେଇଭଳି ଭାବରେ ଅର୍ଚ୍ଚନା କରୁଥିଲୁ, ବିଡ଼ ହସ ଲଜ୍ଜାର ସହିତ ହସିକରି, ତାପରେ କ'ଣ ଉଦାର ହାସ ହାସ ମାଧ୍ୟମରେ ଇକ୍ଷଣ ମାଧ୍ୟମରେ ତାଙ୍କୁ ଆମେ ଅର୍ଚ୍ଚନା କରୁଥିଲୁ, ଏଇଭଳି ଭାବରେ ତାଙ୍କୁ ଦର୍ଶନ କରୁଥିଲୁ। ତାଙ୍କ ଦର୍ଶନଟା ଆମେ ଦେଉ ଗୋଟେ ଅର୍ଚ୍ଚନ ପୂଜା, ଭଗବାନଙ୍କର ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ଅର୍ଚ୍ଚନ ବନ୍ଦନ ଦାସ ସଖ୍ୟ ଆତ୍ମନିବେଦନ ଏସବୁ ହେଉଛି ଭଗବାନ ପୂଜା। କେବଳ ଜଣେ ଭଗବାନ ଦର୍ଶନ କଲେ ମଧ୍ୟ ସେଇଟା ପୂଜା ହୋଇଗଲା, ଭଗବାନ ଦର୍ଶନ ମାଧ୍ୟମରେ ଚକ୍ଷୁର ଏ ଚକ୍ଷୁ ଭଗବାନ ଦେଇଛନ୍ତି ତାଙ୍କ ରୂପକୁ ଦର୍ଶନ କରିବା ପାଇଁ। ତେଣୁ ଭଗବାନ ରୂପକୁ ଯଦି ଆମେ ଦର୍ଶନ କରିଦେବା, ଭଗବାନ କି ରୂପ ରହିଛି ରୂପ ମାଧୁରୀ ସେଇଟାକୁ ସ୍ମରଣ କଲେ ଜଣେ ଭଗବାନ ପ୍ରାପ୍ତ ହୋଇଯିବ। କେବଳ ଦର୍ଶନ କରିକି ଭଗବାନଙ୍କୁ ସୁନ୍ଦର ରୂପ ରହିଛି ଭଗବାନଙ୍କର। ଏତେ ଆମର ଗୋଟେ ଜଣେ ରହିଛନ୍ତି, ଜଣେ ସମସ୍ତେ ମହାପ୍ରଭୁ ମଧ୍ୟ ନିଜେ ଯାଉଥିଲେ ସବୁବେଳେ ଭଗବାନ ଦର୍ଶନ କରିବା ପାଇଁ, ଜଗନ୍ନାଥପୁରରେ ଯେତେବେଳେ ଥିଲେ ସବୁଦିନେ ସେ ଯାଆନ୍ତି ଜଗନ୍ନାଥ ଦର୍ଶନ କରିବା ପାଇଁ। ତେଣୁ ବୃନ୍ଦାବନରେ ଯେଉଁ ଭଗବାନଙ୍କର ଅନେକ ବିଗ୍ରହ ରହିଛନ୍ତି, 5000 ମନ୍ଦିର ଅଛି ମୁଖ୍ୟ ମନ୍ଦିର। ତେଣୁ ଜଣେ ଅନ୍ଧ ଭକ୍ତ ଜଣେ ଅନ୍ଧ ଆସିକି ଦର୍ଶନ କରନ୍ତି ଭଗବାନଙ୍କର ରୂପ, ଜଣେ ହସନ୍ତି, ଇଏ କ'ଣ ଅନ୍ଧ ବ୍ୟକ୍ତି କ'ଣ ଦର୍ଶନ କରିବ। ତେଣୁ ନା ନା ସିଏ ସୂରଦାସ ବୋଧେ, ସୂରଦାସ ଭଗବାନଙ୍କର ବହୁତ ସୁନ୍ଦର ସୁନ୍ଦର ଗାନ କରିଛନ୍ତି, ଗୀତ ରଚନା କରିଛନ୍ତି ସିଏ ସୂରଦାସ। ଆମେ ଯାଇଥିଲୁ ତାଙ୍କର ଯେଉଁ ରହିଛି ଚନ୍ଦ୍ରକୁଣ୍ଡ ବୋଲି ରହିଛି, ସୂର୍ଯ୍ୟକୁଣ୍ଡ ଚନ୍ଦ୍ରକୁଣ୍ଡ, ଚନ୍ଦ୍ରକୁଣ୍ଡ ପାଖରେ ତାଙ୍କର ଆଶ୍ରମ ରହିଛି, ସେଇଠି ରହୁଥିଲେ ବୃନ୍ଦାବନରେ। ତେଣୁ ସେଠି ସେ ଯଦିଓ ଅନ୍ଧ କିନ୍ତୁ ବହୁତ ସୁନ୍ଦର ସୁନ୍ଦର କବିତା ରଚନା କରିଛନ୍ତି ସିଏ, ବହୁତ ସୁନ୍ଦର କବିତା। ତେଣୁ ସୂରଦାସ ଯେତେବେଳେ ଯାଆନ୍ତି ଭଗବାନ ଦର୍ଶନ କରିବା ପାଇଁ, ସେ ଭଗବାନ ଯେତେବେଳେ ଆମେ ଯଦି ଦର୍ଶନ ଆଳତି ହେଉଛି ଦର୍ଶନ ଆଳତିରେ ସେ ଗୋଟେ ସୁନ୍ଦର କବିତା ରଚନା କରିକି କହିବେ, ସେ ଭଗବାନ ରୂପ ଦେଖିପାରିବେ ନାହିଁ, କିନ୍ତୁ ଭଗବାନ ଆଜି ଏଭଳି ଭାବରେ ଅର୍ଚିତ ହେଉଛନ୍ତି, ତାଙ୍କର ବିଗ୍ରହ ଏଭଳି ଭାବରେ ସଜା ହେଇଛି, ଏଭଳି ଭାବରେ ବହୁତ ସୁନ୍ଦର ଭାବରେ ସଙ୍ଗୀତ ମାଧ୍ୟମରେ ସେ ରଚନା କରିକି ସେଠି ବୋଲନ୍ତି। ସେଇଠି ଆମେ ଯାହା ଆମର ବହିରେ ଅଛି ସେଇଆକୁ ପଢ଼ୁଛେ, କିନ୍ତୁ ସିଏ ସାଙ୍ଗେ ସାଙ୍ଗେ ରଚନା କରି କହିବେ, ମନକୁ ମନ ରଚନା କରିବେ, ମନକୁ ମନ ସବୁ ଦେଖିପାରିବେନି ଭଗବାନ ରୂପ, କିନ୍ତୁ ମନରେ ଦର୍ଶନ କରି ସେ ଗୀତ ଗାନ କରିବେ। ସମସ୍ତ ଯେତେବେଳେ ଦର୍ଶକ ସବୁ ଅଛନ୍ତି ସବୁ ଆଶ୍ଚର୍ଯ୍ୟ ହୋଇଯାଆନ୍ତି, ମାନେ ଆମେ ଇଏ ଦେଖାଯାଉନାହିଁ ତାଙ୍କୁ ଅନ୍ଧ ବ୍ୟକ୍ତି ସିଏ, ଆଉ କେତେ ସୁନ୍ଦର ଭାବରେ ଭଗବାନ ରୂପ ବର୍ଣ୍ଣନା କରୁଛନ୍ତି, ଭଗବାନ ଯେଉଁ ସଜା ହୋଇଛନ୍ତି, କିଭଳି ମାଳା ପିନ୍ଧିଛନ୍ତି, କିଭଳି ବସ୍ତ୍ର ପରିଧାନ କରିଛନ୍ତି, କେଉଁ ରଙ୍ଗର ବସ୍ତ୍ର, କେଉଁ ରଙ୍ଗର ଅଳଙ୍କାର ସବୁ ପରିଧାନ କରିଛନ୍ତି, କେଉଁଭଳି ଭାବରେ ଅଳଙ୍କାର ପରିଧାନ କରିଛନ୍ତି, ଏଇଭଳି ଭାବରେ କିଭଳି ଭାବରେ ବଂଶୀ ଧାରଣ କରିଛନ୍ତି, ଏଇଭଳି ଭାବରେ ଗୀତ ନୂଆ ନୂଆ ଗୀତ ସବୁଦିନ ବୋଲୁଥିବେ। ତେଣୁ ଇଏ କହିଲେ ଅନ୍ୟମାନେ ଭାବିଲେ ବୋଧେ ପୂଜାରୀ କହିଦେଇଥିବେ ଆଜି ମୁଁ ଏଭଳି କରିବି, ପେଣ୍ଟିଂ କରିବି ଭଗବାନଙ୍କର, ଏଭଳି କ'ଣ ଶୃଙ୍ଗାର କରିବି, ତୁମେ ଏଇଭଳି ଭାବରେ ଗୀତ ରଚନା କର। ତେଣୁ ସେଦିନ କହିଲେ ସେମାନେ କହିଲେ ତୁମେ ପୂଜାରୀ କହିଲେ ତୁମେ ଆଜି ଭଗବାନ କୌଣସି ବସ୍ତ୍ର ପରିଧାନ କରିବ ନାହିଁ, ଦେଖିବା ସେ କେମିତି ଶୃଙ୍ଗାର ରଚନା କରିବ, ଗୀତ କେମିତି ରଚନା କରିବ ପ୍ରବନ୍ଧ, ଏଇଭଳି ଭାବିକରି କହିଛନ୍ତି। ଦେଖିଲା ବେଳକୁ ସେ ଆସିଲେ, ସେଦିନ ସେ ଗୀତ ବୋଲିଲେ ସେଇଭଳି ଭାବରେ, କହିଲେ ଦେଖ ଭଗବାନ ଆଜି ନଙ୍ଗା କେତେ ସୁନ୍ଦର ଦିଶୁଛନ୍ତି। ତାଙ୍କର ତାଙ୍କର ସେ ଗୀତ ରଚନା କଲେ ଭଗବାନ। ପ୍ରକୃତରେ ଆମେ ଏଇ ଚର୍ମଚକ୍ଷୁରେ ଦେଖିପାରିବା ନାହିଁ, ଭଗବାନଙ୍କ ରୂପ ଦେଖିବା ପାଇଁ ସେଇଭଳି ଭାବରେ ଦିବ୍ୟ ଚକ୍ଷୁ ଦରକାର। ସେଇଥିପାଇଁ କୁହାଯାଇଛି, ଅଥ ଶ୍ରୀକୃଷ୍ଣ ନାମାଦି ନ ଭବେତ୍ ଗ୍ରାହ୍ୟମିନ୍ଦ୍ରୀ ସେବନମୁଖେ ଜୁହାଦୌ ସ୍ୱୟମେବ ସ୍ଫୁରତି ଅଧ। ଭଗବାନଙ୍କର ଯେଉଁ ରୂପ ରହିଛି ବା ତାଙ୍କ ଲୀଳା ସବୁ ରହିଛି, ଏସବୁ ଆମ ଚକ୍ଷୁ ଇତ୍ୟାଦି ମାଧ୍ୟମରେ, ଇନ୍ଦ୍ରିୟ ମାଧ୍ୟମରେ ଆମେ ଦେଖିପାରିବା ନାହିଁ, କାରଣ ସେ ହେଉଛନ୍ତି ଅପ୍ରାକୃତ। ତେଣୁ ଅପ୍ରାକୃତ ବସ୍ତୁ ଦେଖିବା ପାଇଁ ହେଲେ ଆମର ସେଇଭଳି ଭାବରେ ଅପ୍ରାକୃତ ଇନ୍ଦ୍ରିୟ ଦରକାର। ତେଣୁ ଆମର ଯେହେତୁ ଇନ୍ଦ୍ରିୟମାନେ ପ୍ରାକୃତ ଅବସ୍ଥାରେ, ପ୍ରାକୃତ ସ୍ତରରେ ଅଛନ୍ତି, ଏଇ ସେବା ମାଧ୍ୟମରେ, ସେବା ମାଧ୍ୟମରେ ସେ ଇନ୍ଦ୍ରିୟମାନଙ୍କ ଦ୍ୱାରା, ଇନ୍ଦ୍ରିୟଙ୍କର ପ୍ରଭୁ ଭଗବାନ ଋଷିକେଶଙ୍କର ଯଦି ସେବା କରିବା, ଚକ୍ଷୁ ମାଧ୍ୟମରେ ଭଗବାନ ଦର୍ଶନ କରିବା, କର୍ଣ୍ଣ ମାଧ୍ୟମରେ ଭଗବାନ କଥା ଶ୍ରବଣ କରିବା, ନାସିକା ମାଧ୍ୟମରେ ଭଗବାନ ପାଦପଦ୍ମରେ ଅର୍ପିତ ତୁଳସୀର ମକରନ୍ଦ ବାୟୁକୁ ଆଗ୍ରହଣ କରିବା, ଜିହ୍ୱା ମାଧ୍ୟମରେ ଭଗବାନଙ୍କର ପ୍ରସାଦକୁ ସେବନ କରିବା, ଏଇଭଳି ଭାବରେ ଯଦି ଆମେ ଇନ୍ଦ୍ରିୟମାନଙ୍କ ଦ୍ୱାରା ଭଗବାନଙ୍କ ସେବା କରିବା, ଆସ୍ତେ ଆସ୍ତେ ଇନ୍ଦ୍ରିୟମାନେ ସବୁ ଅପ୍ରାକୃତ ସ୍ତରକୁ ଆସିବେ। ସେବନମୁଖୀ ଜିହ୍ୱା ଦେଉ ସ୍ୱୟଂ ହେବ ସ୍ଫୁରତି ଅଧ, ଭଗବାନ ନିଜେ ପ୍ରକାଶିତ ହେବେ। ତେଣୁ ଏଇ ଯେଉଁ ଭଗବାନ ରୂପ ଦର୍ଶନ କରିବେ, ସେ ରୂପ ଯଦି ଦର୍ଶନ କରିବେ ଭଗବାନଙ୍କର, ସେ ରୂପ ଦର୍ଶନ କର, ସେମାନେ ରୂପ କେବଳ ଦର୍ଶନ କରନ୍ତି ନାହିଁ, ଗୋପୀମାନ କଥା କୁହାଯାଇଛି ଭଗବାନ ଯେଉଁ ରୂପ ଦର୍ଶନ କରନ୍ତି, କିଭଳି ସେମାନେ ଦର୍ଶନ କରନ୍ତି, ଆମ ଭଳି ମୋ ଭଳି ମୁଁ କହିବି, ଆମ ଭଳି କହିବି ନାହିଁ, ଆଉ ମୁଁ ସବୁଠାରୁ ବହୁତ ନୀଚ ସ୍ତରରେ ଅଛି, ମୁଁ ଦର୍ଶନ କରିପାରେ ନାହିଁ, କିନ୍ତୁ ଗୋପୀମାନେ ଏଇଭଳି ଭାବେ ରୂପ ଦର୍ଶନ କରନ୍ତି। କିଭଳି ଦର୍ଶନ କରାଯାଇଛି, ଭଗବାନଙ୍କ ଯେଉଁ ରୂପ ରହିଛି କେତେ ସୁନ୍ଦର ରୂପ, ଭଗବାନ ନିଜେ ସେଇଟାକୁ ଆସ୍ୱାଦନ କରିବା ପାଇଁ ଆସନ୍ତି, ଚୈତନ୍ୟ ମହାପ୍ରଭୁ ଉପରେ ଆସିଥିଲେ, ନିଜେ ସେ ରୂପକୁ ଆସ୍ୱାଦନ କରିବେ, ଏତେ ସୁନ୍ଦର ରୂପ, ତାଙ୍କୁ ନିଜକୁ ମଧ୍ୟ ସେ ଆକର୍ଷିତ କରେ ସେ ରୂପ, ଏଇଟା ବର୍ଣ୍ଣନା କରାଯାଇଛି। କୃଷ୍ଣ ମାଧୁର୍ଯ୍ୟର ଏକ ସ୍ୱାମିକ ମାଧୁର୍ଯ୍ୟର ବଳ ହେଉଛି କ'ଣ ନା, କୃଷ୍ଣଙ୍କୁ ମଧ୍ୟ ସେ ଆକର୍ଷିତ କରନ୍ତି। ଶ୍ରବଣେ ଦର୍ଶନେ ଆକର୍ଷେ ସର୍ବମନ, ଭଗବାନଙ୍କ ରୂପ, ଭଗବାନଙ୍କ ଲୀଳା, ଏସବୁ ଯେଉଁମାନେ ଶ୍ରବଣ କରନ୍ତି, ଯେଉଁମାନେ ଦର୍ଶନ କରନ୍ତି, ତାଙ୍କର ମନକୁ ସେ ଆକର୍ଷଣ କରନ୍ତି ଭଗବାନ। ଆପନା ଭଗବାନ ନିଜେ ମଧ୍ୟ ସେଇ ରୂପକୁ ଆସ୍ୱାଦନ କରିବା ପାଇଁ ଚେଷ୍ଟା କରନ୍ତି। ଏ ମାଧୁର୍ଯ୍ୟ ମୁଁ ତ ଏଭଳି, ଯେଉଁମାନେ ଏଇଟାକୁ ପାନ କରନ୍ତି, ଚକ୍ଷୁ କେବଳ ଦର୍ଶନ କରନ୍ତି, ପାନ କରନ୍ତି, ଯେଉଁମାନେ ତୃଷ୍ଣା ଶାନ୍ତି ନହେଁ ତୃଷ୍ଣା ବାଡ଼େ ନିରନ୍ତର, ତାଙ୍କର ତୃଷ୍ଣା, ତାଙ୍କର ଯେଉଁ ଦେଖିବାର ଯେଉଁ ରହିଛି, ଇଚ୍ଛା ରହିଛି ବା ତୃଷ୍ଣା ରହିଛି, ସେଇଟା କେବଳ ଶାନ୍ତି ହେବ ନାହିଁ, ସେଇଟା ଆହୁରି ଦେଖିବା ପାଇଁ ଇଚ୍ଛା ହେବ, ଆହୁରି ଅଧିକା ଦେଖିବା ପାଇଁ ଇଚ୍ଛା ହେବ, ଆହୁରି ଅଧିକା ଦେଖିବା ପାଇଁ ଇଚ୍ଛା ହେବ। ଅତୃପ୍ତ ବିଧିର ନିନ୍ଦନ ଅବିଦଗ୍ଧ ବିଧି ଭଲ ନା ଜାନେ ସୁଜନ, ମାନେ ଅତୃପ୍ତ ହେଇକରି ବିଧିକୁ ନିନ୍ଦା କରନ୍ତି। ବ୍ରହ୍ମା ଏ ଜାଣିନାହାନ୍ତି କେମିତି ସୃଷ୍ଟି କରିବାକୁ ପଡ଼ିବ। ଅବିଦଗ୍ଧ ଅରସିକ ଇଏ ବ୍ରହ୍ମା ଅରସିକ ରସିକ ନୁହନ୍ତି, ରସ ଆସ୍ୱାଦନ ସେ କରିପାରନ୍ତି ନାହିଁ। ଅବିଦଗ୍ଧ ବିଧି ସେ ତ ଜଡ଼, ଜଡ଼ରୁ ଜାହତ ହେଇଛନ୍ତି, ଫୁଲରୁ ଜାହତ ହେଇଛନ୍ତି, ତାଙ୍କର ଏତେ ରସିକତା ନାହିଁ। ତେଣୁ ଭଲ ନା ଜାଣି ସୁଜନ ସେ ଜାଣିନାହାନ୍ତି କେମିତି ସୃଷ୍ଟି କରିବାକୁ ପଡ଼ିବ। ଯଦି ବ୍ରହ୍ମା ପଚାରିବ କ'ଣ ମୋର ଭୁଲ ଲାଗି କିଛି ସୃଷ୍ଟିରେ କିଛି ତ୍ରୁଟି ହେଇଗଲା କି, ମୁଁ ଯାହା ଭଗବାନଙ୍କଠୁ ଜ୍ଞାନ ପାଇଥିଲି ସେ ଅନୁସାରେ କଲି, ନା ନା ତମର ଭୁଲ ହେଇଗଲା କ'ଣ, ନା କୋଟି ନେତ୍ର ନାହିଁ ଦିଲ ସବେ ଦିଲ ଦୁଇ ତାହା ତେଣି ମିଶ କୃଷ୍ଣ କି ଦେଖିବି ମୁଁ। ଗୋଟିଏ ନେତ୍ର ଦେବାର ଥିଲା କିନ୍ତୁ ଦୁଇଟି ନେତ୍ର ଦେଲ, ତା ଦେହରେ ନିମିଷ ରହିଛି, ଆଖି ପତା ରହିଛି, ଆଉ ଭଗବାନ କ'ଣ ମୁଁ ଦେଖିବି କି ଦେଖିବି ମୁଇଁ ଭଗବାନଙ୍କୁ। ଏଇଭଳି ଭାବରେ ଭଗବାନ ରୂପକୁ ସେମାନେ ପାନ କରୁଥିଲେ, ଚକ୍ଷୁ ମାଧ୍ୟମରେ ରୂପକୁ ପାନ କରୁଥିଲେ, କର୍ଣ୍ଣ ମାଧ୍ୟମରେ ଭଗବାନ କଥାକୁ ପାନ କରନ୍ତି, ଏସବୁ କଥା ସବୁ ରହିଛି। ଏ ଯେଉଁମାନେ ଟିକେ ଉନ୍ନତ ସ୍ଥିତିର ସେମାନେ ସେଇଭଳି ଭାବରେ ତାଙ୍କର ସେ ଦର୍ଶନ କରନ୍ତି ନାହିଁ, ସେ ପାନ କରନ୍ତି। ତେଣୁ ଏଠି ବର୍ଣ୍ଣନା କରାଯାଉଛି ଗୋପୀମାନେ ଯେତେବେଳେ ସକାଳ ହେଇଯିବ ଭଗବାନ ଚାଲିଯାଆନ୍ତି ଗୋଚାରଣ କରିବା ପାଇଁ ବା ବତ୍ସଚାରଣ କରିବା ପାଇଁ। ତେଣୁ ଗୋପୀମାନେ ତାଙ୍କ ବିରହରେ ଗୋଟିଏ ତ୍ରୁଟି ଗୋଟିଏ ତାଙ୍କୁ ଯୁଗ ଭଳି ଲାଗେ। ତେଣୁ ଯେତେବେଳେ ସେ ଭଗବାନ ଯେତେବେଳେ ଆସନ୍ତି ସନ୍ଧ୍ୟାବେଳେ, ସକାଳେ ଯିବେ ସନ୍ଧ୍ୟାବେଳକୁ ଫେରିବେ, ଏଇଟା ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ 31 ଅଧ୍ୟାୟରେ ଗୋପୀ ଗୀତରେ ସେଇଟା କୁହାଯାଇଛି। ଅଟତି ଯଦ୍ଭବାନିକାନନ ତ୍ରୁଟି ଯୋଗାୟତେ ତମ ପଶ୍ୟତା କୁଟିଳଂ କୁନ୍ତଳଂ ତ୍ରିମୁଖଂ ଯତେ ଜଡ଼ୌଦୀକ୍ଷତା ପଦ୍ମକୋଦୃଷ୍ଟା। ଅଟତି ଯଦ୍ଭବାନିକାନନ ସକାଳ ହେଲେ କୃଷ୍ଣ ଚାଲିଲେ, ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ଗାଭୀମାନଙ୍କ ସହିତ ସବୁ ଚାଲିଲେ, ବଣକୁ ଚାଲିଲେ, ଏବଂ ନହ୍ନି କାନନମ କାନନରେ ଯାଇ ବୃନ୍ଦାବନରେ ଯାଇକି ଅରଣ୍ୟରେ ସେଠି ସବୁ ଗୋଚାରଣ ଇତ୍ୟାଦି କରି ଖେଳାଖେଳି କରିକି ସବୁ ସନ୍ଧ୍ୟାବେଳକୁ ସେ ଆସିବେ। ଅଟତି ଯଦ୍ ଭବାନ ନହ୍ନି କାନନ ତ୍ରୁଟି ଯୁଗାୟତେ ତ୍ୱାମ ପଶ୍ୟତାମ, ଭଗବାନଙ୍କର ଅଦର୍ଶନରେ ଗୋଟେ ତ୍ରୁଟି ତାଙ୍କୁ ଗୋଟେ 10 ବର୍ଷ ଭଳି ଲାଗୁଥିଲା, ଗୋଟେ ଯୁଗ ଭଳି ଲାଗୁଥିଲା। ଏବଂ ଯେତେବେଳେ ଭଗବାନ ସନ୍ଧ୍ୟାରେ ଫେରିବେ ସେ ସମୟରେ ଗୋଧୂଳି ବୋଲି କୁହାଯାଏ, ଗୋଧୂଳି ସନ୍ଧ୍ୟାବେଳକୁ ନାମ ହେଉଛି ଗୋଧୂଳି, କାହିଁକି ସେହି ସମୟରେ ଗାଭୀମାନେ ଫେରନ୍ତି। ତେଣୁ ଫେରିଲା ବେଳେ ତାଙ୍କର ଯେଉଁ ଖୁରାରେ ଯେଉଁ ଧୂଳି ସବୁ ଉଡ଼େ ସେଇଟା ଗୋଧୂଳି ବୋଲି କୁହାଯାଏ, ସନ୍ଧ୍ୟାବେଳର ଗୋଟେ ନାମ ହେଉଛି ଗୋଧୂଳି। ଗୋଧୂଳି ଯେତେବେଳେ ସନ୍ଧ୍ୟାବେଳେ ଫେରିବେ ସେ ଗୋଧୂଳି ସବୁ ଉଡ଼ୁଥିବ, ତାଙ୍କ ଶରୀର ସାରା ସେଇ ଧୂଳିରେ ଶରୀର ବ୍ୟାପ୍ତ ହୋଇଯାଇଥିବ। କୁଟିଳଂ କୁନ୍ତଳଂ ଶ୍ରୀମୁଖଂ, ଯେତେବେଳେ ସନ୍ଧ୍ୟାବେଳେ ଆସିବେ ସେ ବଂଶୀବାଦନ କରି କରିକି ଆସୁଥିବେ, ବଂଶୀବାଦନ କରି ଆସୁଥିବେ, ସେମାନେ ଜାଣିବେ ଆସିଲେ କୃଷ୍ଣ ଆସିଲେ, ଯେସା ଯାହା କାମ ସବୁ ବନ୍ଦ କରି ରଖି ପଳାଇ ଆସିବେ ଦର୍ଶନ କରିବା ପାଇଁ। ଏଇଭଳି ଭାବରେ ଲୀଳା ଆମେ ସବୁ କହୁଥିଲୁ, ବର୍ଣ୍ଣନା କରିଛେ, ବିସ୍ତାର ଭାବରେ ସବୁ ରହିଛି। ଭଗବାନ ତାଙ୍କୁ ଦର୍ଶନ ଦେବା ପାଇଁ କ'ଣ କରନ୍ତି, ଜାଣିଶୁଣିକିରି ତାଙ୍କର ଗୋଟେ ଗାଈ ପଳାଇ ଯାଉଥିବ, ଟିକେ ଅଲଗା ରାସ୍ତାରେ ପଳାଇ ଯାଉଥିବ, ଭଗବାନ ଚାଲିଯିବେ ଆଗକୁ, କହିବେ ତାକୁ ଟିକେ ରଖ ରଖ କହିକି ସେ ଗୋପୀମାନଙ୍କୁ ତାଙ୍କୁ ଦର୍ଶନ ନିଜର ଦର୍ଶନ ଦେବେ ତାଙ୍କୁ, ସେ ଗୋପୀ ଯେ ସେଇଠି ରହିଥିବେ ଦର୍ଶନ କରିବା ପାଇଁ। ତାଙ୍କୁ କିଭଳି ଲାଗୁଥିବ, କେତେ ଆନନ୍ଦ ତାଙ୍କ ରୂପ ଦେଖିକରି, ଆମେ କ'ଣ ସେଇଟା ବୁଝିପାରିବା। ଭଗବାନ ଯେଉଁ ରୂପ ରହିଛି ସେ ରୂପ ଦେଖି କେତେ ସେମାନେ ଆନନ୍ଦିତ ହେଉଥିବେ। ତ୍ରୁଟି ଯୁଗ ଭଳି ଲାଗିଯାଉଥିବ, ଯୁଗଟା ତ୍ରୁଟି ଭଳିଆ ଲାଗିଗଲା ତାଙ୍କୁ, ତ୍ରୁଟି ଯୁଗାୟତେ ତମ ଅପଶ୍ୟତାମ, ତମ ଅପଶ୍ୟତା ଭଗବାନଙ୍କୁ ଅଦର୍ଶନରେ ଅପଶ୍ୟତାମ, ତାଙ୍କୁ ଗୋଟେ ତ୍ରୁଟି ଗୋଟେ ଯୁଗ ଭଳିଆ ଲାଗୁଥିଲା, ତ୍ରୁଟି ଯୁଗାୟତେ ତମ ଅପଶ୍ୟତାମ। କୁଟିଳଂ କୁନ୍ତଳ, ଭଗବାନ ଯେଉଁ ସୁନ୍ଦର କେଶ ରାଶି ରହିଛି, କୁଟିଳ କେଶ ବା ଯେଉଁ କ'ଣ କ'ଣ ତାକୁ କହନ୍ତି, କର୍ଲି କର୍ଲି ହେୟାର ଯେଉଁଟାକ, କୁଞ୍ଚିତ କେଶ, କୁଞ୍ଚିତ କେଶରେ ଦେଖନ୍ତି କୁଟିଳଂ କୁନ୍ତଳ ଶ୍ରୀମୁଖଂ ଚତେ, ତାଙ୍କ ମୁଖ ଏଇଭଳି ଭାବରେ କୁଟିଳ କୁନ୍ତଳ ଦ୍ୱାରା ରହିଛି, କୁନ୍ତଳ ଶ୍ରୀ କହନ୍ତି ଜଡ଼ାଉ ଦୀକ୍ଷତା କକ୍ଷମକୁର ଦୁଷାମ, ଜଡ଼ାଉ ଦୀକ୍ଷତା କହିଲେ ଏ ଯେଉଁ ଯେଉଁ ଚକ୍ଷୁରେ ପଲକ ପଡ଼ିଗଲେ ପକ୍ଷମକୃତ, ପକ୍ଷମ କହିଲେ ପଲକ ଯେଉଁ ରହିଛି ପଲକ ପଡ଼ିଗଲେ ତାଙ୍କୁ ବହୁତ କଷ୍ଟ ହୁଏ। ପକ୍ଷମକୃତ ଦୃଶାମ, ଦୃଶାମ ମାନେ ଯେତେବେଳେ ଦେଖୁଛନ୍ତି ସେହି ସମୟରେ ଚାହିଁକି ରହି ଅପଲକ ନୟନରେ ଚାହିଁକି ରହେ, ତାଙ୍କ ପ୍ରକୃତି ପଲକ ପଡ଼େ ନାହିଁ, କାହିଁକି ଇଏ ନୁହଁ ଯେ ପଲକ ପଡ଼ିଯାଏ, ପଲକ ପଡ଼େ ନାହିଁ, କାଳେ ପଡ଼ିଯିବ ସେଇଟା ଭୟ କରି ସେମାନେ କହୁଛନ୍ତି କଥା। ଏତେ ରୂପ ରହିଛି ଭଗବାନ, ରୂପ ରାଶି ରହିଛି ରୂପ ଭଗବାନ, ଯେତେ ଯେତେ ଭଗବାନଙ୍କର ଅବତାର ଅଛନ୍ତି କୃଷ୍ଣଙ୍କ ସହିତ ରୂପରେ କେହି ସମାନ ହୋଇପାରିବେ ନାହିଁ। କୃଷ୍ଣଙ୍କ ରୂପ ମାଧୁରୀ ଅସମର୍ଥ ତତ୍ତ୍ୱ ସିଏ ଭଗବାନ କୃଷ୍ଣ। ତେଣୁ ଏଇଭଳି ଭାବରେ କୁହାଯାଉଛି କଚି ପ୍ରୀତି, ଏଇଟା ବିଶ୍ୱନାଥ ଚକୁର ଠାକୁର ତାଙ୍କ ଭାଷାରେ କହୁଛନ୍ତି ଯେ ସବିଡ଼ ହାସୋ ହାସନ ଉଦାହରଣ ଚ ଯଦି କ୍ଷଣ ତେନା ଆସ୍ମା ବି ଅର୍ଚିତ। ଗୋପୀମାନେ ଏଇଭଳି ଭାବେ ଭଗବାନ ରୂପକୁ ଦର୍ଶନ କରି ଭଗବାନଙ୍କ ଅର୍ଚ୍ଚନା କରୁଥିଲେ ସବୁବେଳେ, କେତେବେଳେ ତାଙ୍କୁ ଦର୍ଶନ ପାଇବେ। ଭଗବାନ ଯେତେବେଳେ ଚାଲିଯାଆନ୍ତି ତାଙ୍କ ବିରହରେ ସେ ସବୁ ସଙ୍ଗୀତ ଗାୟନ କରନ୍ତି, କେତେ ଗୋପୀ ଗୀତ ରହିଛି ଭାଗବତମରେ, କେତେ ଗୋପୀମାନଙ୍କ କଥା ସବୁ ରହିଛି, ଏତେ ଅନ୍ୟ କୌଣସି ଭକ୍ତମାନଙ୍କର ଏତେ କଥା ରହିନାହିଁ। ଏତେ ଗୋପୀମାନଙ୍କର ଅନେକ ଚାପ୍ଟର ରହିଛି, ଗୋପୀମାନ ଗୋପୀ ଗୀତ, ଯୁଗଳ ଗୀତ, ବିରହ ଗୀତ, ଭ୍ରମର ଗୀତ, ତାପରେ ଗୋପୀ ଗୀତ, ବେଣୁ ଗୀତ ଇତ୍ୟାଦି ଅନେକ ପ୍ରକାର ଗୋପୀମାନଙ୍କ ସଙ୍ଗୀତ ସବୁ ବର୍ଣ୍ଣନା କରାଯାଇଛି, ସୁଖଦେବ ଗୋସ୍ୱାମୀ ସବୁ ବର୍ଣ୍ଣନା କରିଛନ୍ତି। ସେମାନେ ପ୍ରକୃତରେ ଆସ୍ୱାଦନ କରୁଥିଲେ ଭଗବାନ ରୂପକୁ। ତେଣୁ ସମ୍ପ୍ରତି ତେନା ଆସ୍ମାଭି ଅର୍ଚିତ ସ ସମ୍ପ୍ରତି ପୁରଜୋଷିତା ପ୍ରୀତି ଉତ୍ପାଦ ହେଇଛି। ତେଣୁ ବର୍ତ୍ତମାନ ସେ ଯେମିତି ଆମକୁ ପ୍ରୀତି ଉତ୍ପାଦନ କରୁଥିଲେ, ଆମର ପ୍ରୀତି ଉତ୍ପାଦନ କରୁଥିଲେ, ବର୍ତ୍ତମାନ ସେ ଆମେ ତାଙ୍କୁ ଦେଖିପାରୁନାହୁଁ। ତେଣୁ ମଥୁରାରେ ସେ ଯେଉଁ ରହିଛନ୍ତି ମଥୁରା ନାରୀମାନଙ୍କୁ ସେହିଭଳି ଭାବରେ ତାଙ୍କର ପ୍ରୀତି ଉତ୍ପାଦନ କରୁଥିବେ। ସମ୍ପ୍ରତି ପୁରଜୋଷିତା ପ୍ରୀତି ଉତ୍ପାଦ ହେଇଛି ସହସା ଲୋକାଦି ବି ତାଙ୍ଗ ଅର୍ଚ୍ଚୟତି କିମ୍, ସେମାନେ ଆମେ ଯେମିତି ତାଙ୍କୁ ଅର୍ଚ୍ଚନା କରୁଥିଲୁ ସେମାନେ ସେଇଭଳି ଭାବେ ତାଙ୍କୁ ଅର୍ଚ୍ଚନା କରୁଛନ୍ତି କି। ଏ ସମୟ କହିବାର ଉଦ୍ଦେଶ୍ୟ ତୁମେ ଜଣେ ସାଧୁ, ତୁମେ କେବେ ମିଥ୍ୟା କହିବ ନାହିଁ, ତୁମେ ସତ୍ୟ କୁହ। ତେଣୁ କହୁଛି ତେଣୁ ଯେଉଁ କୁହାଗଲା ରହିଛି ଇଏ ତମେ ସତ୍ୟ କହିବ ମିଛ କହିବ ନାହିଁ, ସୌମ୍ୟ ଶବ୍ଦ ବ୍ୟବହାର କରିବାର ଉଦ୍ଦେଶ୍ୟ ହେଉଛି ସେଇଟା। ତୁମେ ଜଣେ ସାଧୁ, ତୁମେ ମିଛ କହିବ ନାହିଁ, ସତ୍ୟ କହିବ। ତାଙ୍କର ଅନ୍ୟ ତାଙ୍କ ସ୍ତ୍ରୀମାନଙ୍କ ସହିତ ମଥୁରା ସ୍ତ୍ରୀମାନଙ୍କ ସହିତ ସମ୍ବନ୍ଧ ଅଛି ନା ନାହିଁ, ଆମ ଭଳି ଯେମିତି ସମ୍ବନ୍ଧ ଥିଲା ସେମିତି ଅଛି ନା ନାହିଁ କହିବାର ଉଦ୍ଦେଶ୍ୟ ହେଉଛି ଏଇଟା। ସୌମ୍ୟ ସମ୍ପ୍ରତି ପ୍ରଦୂଷିତା ଅର୍ଚ୍ଚୟତି କିମ୍ ଶିବ ଶିବ, ହଁ ଭଲ କଥା, ଅସ୍ମଦ ଅର୍ଚ୍ଚନୀୟ ଜଙ୍ଗ ଅର୍ଚ୍ଚ, ଯିଏ ଆମର ଦ୍ୱାରା ଅର୍ଚିତ ହେଉଥିଲେ ସିଏ କୃଷ୍ଣ ଆମ ଦ୍ୱାରା ଅର୍ଚିତ ହେଉଥିଲେ, ବର୍ତ୍ତମାନ ସେଇ ମଥୁରା ନାରୀମାନଙ୍କ ଦ୍ୱାରା ଅର୍ଚିତ ହେଉଛନ୍ତି, ଏଇଟା ଆମର ଦୁର୍ଭାଗ୍ୟ ତାଙ୍କର ସୌଭାଗ୍ୟ, ଆମର ଦୁର୍ଭାଗ୍ୟ ତାଙ୍କର ସୌଭାଗ୍ୟ। ଆଜି ଯେଉଁଭଳି ଭାବରେ ଆମେ ଆନନ୍ଦିତ ରହୁଥିଲୁ, ଆନନ୍ଦରେ ଶ୍ରମ କଟୁଥିଲା ଆମର, ଆଜି ମଥୁରା ନାରୀମାନଙ୍କର ସେଇଭଳି ଭାବରେ ଆନନ୍ଦ ଦିନ ଆସିଗଲା, ଆମର ଦୁର୍ଭାଗ୍ୟ ଆସିଲା ତାଙ୍କର ସୌଭାଗ୍ୟ ଆସିଲା। ସେମାନେ ସବୁ ତାଙ୍କ ରୂପକୁ ଦର୍ଶନ କରୁଥିବେ, ତାଙ୍କ ସଙ୍ଗ କରୁଥିବେ, ତାଙ୍କ ସହିତ ଲୀଳା କରୁଥିବେ, ଅନେକ ସବୁ ପ୍ରକାର ଯେଉଁଭଳି ଭାବରେ ଭଗବାନଙ୍କର ଗୋପୀମାନଙ୍କ ସହିତ ଲୀଳା ଥିଲା, ସମ୍ବନ୍ଧ ଥିଲା, ସେଇଭଳି ଭାବରେ ସେମାନେ ଭାବୁଛନ୍ତି ମଥୁରା ନାରୀମାନେ କୃଷ୍ଣଙ୍କ ସହିତ ସେଇଭଳି ଭାବରେ ସମ୍ବନ୍ଧିତ ହୋଇକି ରହିଥିବେ, ଈର୍ଷାର ସହିତ କହୁଛନ୍ତି। କିନ୍ତୁ ପ୍ରକୃତରେ କୌଣସି ମଥୁରା ନାରୀଙ୍କ ସହିତ ସେ ସଙ୍ଗ ଏପର୍ଯ୍ୟନ୍ତ କରିନାହାନ୍ତି, ଉଦ୍ଧବ ଗଲା ପରେ ସେ ଯିବେ ଗୁପ୍ତା ପାଖକୁ, ଯିବେ ଗୁପ୍ତାଙ୍କ ସଙ୍ଗ ଦେବେ, ତା ପୂର୍ବରୁ କୌଣସି ମଥୁରା ନାରୀଙ୍କ ସହିତ ସେ ସଙ୍ଗ କରିନାହାନ୍ତି। କିନ୍ତୁ ଗୋପୀମାନେ ସେଇଭଳି ଭାବରେ ଭାବୁଛନ୍ତି, ତେଣୁ ଏ ଯେଉଁ ଶ୍ଳୋକଟି ରହିଛି 40 ଶ୍ଳୋକରେ କୁହାଗଲା, ସନାତନ ଗୋସ୍ୱାମୀ କହୁଛନ୍ତି ଯତ୍ର ବହୁଧା ବାକ୍ୟଭେଦନ ବକ୍ତୃଭେଦ କଳ୍ପନାୟାମ ଯୋଗାୟାମପି ଯଥା କଥଞ୍ଚିତ ସଙ୍ଗତି ପୂର୍ବବତ୍ କାର୍ଯ୍ୟା। ଗୋପୀମାନେ ଅନେକ ପ୍ରକାର ଗୋପୀ ସବୁ ରହିଛନ୍ତି, ଅନେକ ତାଙ୍କର ଯୁଦ୍ଧ ସବୁ ରହିଛି, ଯେଉଁଟା ଆମେ ଆଗରୁ କହୁଥିଲେ 100ଟି ଚିଠି ଦେଇଥିଲା, 100ଟି ଯୁଦ୍ଧମାନଙ୍କର ଯେଉଁ ମୁଖ୍ୟ ଯିଏ ଅଛନ୍ତି ତାଙ୍କୁ ଦେବା ପାଇଁକି 100ଟି ଚିଠି ଆଣିଥିଲେ ସିଏ। ତେଣୁ ଏଠି ଯେଉଁ କୁହାଗଲା କଚିତ୍ ଗଦାଗ୍ରହ, ଏଇଭଳି ଭାବରେ ସବୁ ଯେଉଁ ଅନ୍ୟ କେତେ ଜଣ ଗୋପୀମାନେ ଏ କଥାଟି କହିଲେ କାହାକୁ, ଉଦ୍ଧବଙ୍କୁ କହୁଛନ୍ତି। ତେଣୁ ଏଠି ଆମର ଓଡ଼ିଆରେ ଯେଉଁ ଭାବାର୍ଥ ଦିଆଯାଏ ସେଠି କୁହାଯାଉଛି ଗଦାଗ୍ରଜ ନାମଟି ଦେବରକ୍ଷିତାଙ୍କ ପ୍ରଥମ ସନ୍ତାନ ଗଦଙ୍କ ଜ୍ୟେଷ୍ଠ ଭ୍ରାତା କୃଷ୍ଣଙ୍କୁ ନିର୍ଦ୍ଦେଶ କରୁଛି। ଦେବରକ୍ଷିତା ବସୁଦେବଙ୍କର ଅନେକ ପତ୍ନୀ ଥିଲେ, ତାଙ୍କ ଭିତରୁ ଜଣେ ହେଉଛି ଦେବରକ୍ଷିତା। ଦେବରକ୍ଷିତାଙ୍କର ପ୍ରଥମ ପୁତ୍ର ହେଉଛନ୍ତି ଗଦ, ଗଦଙ୍କର ଇଏ ଭାଇ, ବଡ଼ ଭାଇ ଜ୍ୟେଷ୍ଠ, ସେଥିପାଇଁ ଗଦାଗ୍ରଜ ବୋଲି କୁହାଯାଉଛି, କୃଷ୍ଣଙ୍କୁ ଗଦାଗ୍ରଜ ବୋଲି କୁହାଯାଉଛି। ଦେବରକ୍ଷିତା ଦେବକୀଙ୍କର ଏକ ଭଉଣୀ ଥିଲେ ଯାହାଙ୍କ ସହିତ ବସୁଦେବଙ୍କର ବିବାହ ହୋଇଥିଲା। ଏହିପରି ଭାବରେ କୃଷ୍ଣଙ୍କୁ ସମ୍ବୋଧନ ଦ୍ୱାରା ଗୋପୀଗଣ ଇଙ୍ଗିତ କରିଛନ୍ତି ଯେ କୃଷ୍ଣ ବର୍ତ୍ତମାନ ନିଜକୁ କେବଳ ମାତ୍ର ଦେବକୀଙ୍କ ପୁତ୍ର ବୋଲି ମନେ କରୁଛନ୍ତି, ଯାହାର ଅର୍ଥ ଏହା ଯେ ବୃନ୍ଦାବନ ସହିତ ତାଙ୍କର ସମ୍ପର୍କ ବର୍ତ୍ତମାନ ଶିଥିଳ ହୋଇଯାଇଛି, ଆମକୁ ସବୁ ଭୁଲି ଯାଇଛନ୍ତି। ଗଭୀର ପ୍ରେମବଶତଃ ଗୋପୀଗଣ ଗୋଟିଏ ମୁହୂର୍ତ୍ତ ମଧ୍ୟ କୃଷ୍ଣ ଚିନ୍ତା ବନ୍ଦ କରିପାରୁନଥିଲେ, ଏତେ ତାଙ୍କର ଥିଲା, ତାଙ୍କ ପ୍ରତି ଆକର୍ଷଣ ଥିଲା କୃଷ୍ଣଙ୍କ ପ୍ରତି। ତେଣୁ ଆଉ ଗୋଟେ ଶ୍ଳୋକ ପାଠ କରିବା, 41 ନମ୍ବର ଶ୍ଳୋକ କୁହାଯାଉଛି। କଥଂ ରାତି ବିଶେଷଜ୍ଞ ପ୍ରିୟଶ୍ଚ ପ୍ରଜୋଷିତାଂ ନାନୁବଧ୍ୟେତ ତଦ୍ବାକ୍ୟ ବିଭ୍ରମୈ ସ୍ଥାନୁଭାଜିତ। ଏସବୁ ବିଭିନ୍ନ ଗୋପୀମାନେ ସବୁ କହୁଛନ୍ତି, ପ୍ରଶ୍ନ ପଚାରୁଛନ୍ତି ଉଦ୍ଧବଙ୍କୁ। ଉଦ୍ଧବ ଯାହା ସନ୍ଦେଶ ଥିଲା ଭଗବାନଙ୍କ ପ୍ରଥମେ ଦେଇଦେଲେ 9ଟି ଶ୍ଳୋକରେ, 29-37 ଏ 9ଟି ଶ୍ଳୋକରେ ଭଗବାନ ଯାହା ସନ୍ଦେଶ ଦେଇଥିଲେ ସେଟାକୁ ଦେଇଦେଲେ। ଦେଇଦେଲା ପରେ ବର୍ତ୍ତମାନ ଗୋପୀମାନେ ଟିକେ ସୁସ୍ଥ ହେଲେ, ସୁସ୍ଥ ହେଲା ପରେ ଏସବୁ ପ୍ରଶ୍ନ ପଚାରୁଛନ୍ତି, କୃଷ୍ଣଙ୍କ ବିଷୟରେ ପ୍ରଶ୍ନ ପଚାରୁଛନ୍ତି। ପୁଣି ଉଦ୍ଧବ ସବୁ ପୁଣି କୃଷ୍ଣଙ୍କର ଆଉ ସବୁ ଅନ୍ୟ ସନ୍ଦେଶ ସବୁ ରହିଛି ସେ ପ୍ରଦାନ କରିବେ, ଚାଲିବ 11 ମାସ କାଳ ଲୀଳା ହେବ। ଏଠି ଉଦ୍ଧବ ରହିବେ 11 ମାସ କାଳ ରହିବେ ନନ୍ଦଗ୍ରାମରେ। ସବୁ ଯେତେବେଳେ ଗୋପୀମାନଙ୍କର ବିରହ ଯନ୍ତ୍ରଣା ହେଉଥିବ ସେ ସମୟରେ ସେସବୁ ମେସେଜ୍, ସେସବୁ ଯେଉଁ ଚିଠି ଦେଇଛନ୍ତି ଭଗବାନ, ଯେଉଁ ସମ୍ବାଦ ଦେଇଛନ୍ତି ସେ ସମ୍ବାଦକୁ ପରିବେଷଣ କରିବେ ଉଦ୍ଧବ, ଯାହାଦ୍ୱାରା ତାଙ୍କୁ ସବୁ ତାଙ୍କ ଦୁଃଖକୁ ଦୂର କରିବେ। ମତ୍ ସନ୍ଦେଶ ବିମୁଚୟ କ'ଣ ଗୋପୀନା ମତ୍ ବିୟୋଗାଧି, ଭଗବାନ ବିୟୋଗରେ ଯେଉଁ ତାଙ୍କ ମନସ୍ତାପ ରହିଛି ଉଦ୍ଧବ ସେଟାକୁ ଦୂର କରିବେ। ତେଣୁ ଏ ଶ୍ଳୋକରେ କୁହାଯାଉଛି କଥଂ ରତି ବିଶେଷଜ୍ଞ ପ୍ରିୟଶ୍ଚ ପୁରଜୋଷିତାମ୍। ରତି ବିଶେଷଜ୍ଞ ସିଏ ରତି ରତିସୁଖ ସାହାରେ ଗତମବି ସାହାରେ କ'ଣ ରତି ରତିସୁଖ ସାହାରେ ଗତମବି ସାହାରେ। ତେଣୁ ଏ ରତି ବିଶେଷଜ୍ଞ ସିଏ କଥଂ ରତି ବିଶେଷଜ୍ଞ ପ୍ରିୟଶ୍ଚ ପୁରଜୋଷିତାମ୍, ଇଏ ରତି ବିଶେଷଜ୍ଞ ଇଏ। ତେଣୁ ଆମର ପ୍ରିୟ ତାଙ୍କର ଆଉ ଗଦାଗ୍ରଜ ଇଏ କହିଲେନି, ଇଏ କହିଲେ ପ୍ରିୟ ବୋଲି କହିଲେ। ପ୍ରିୟଶ୍ଚ ପୁରଜୋଷିତାମ୍, ମଥୁରାପୁରରେ ଯେଉଁମାନେ ଅଛନ୍ତି ନାରୀମାନେ ଅଛନ୍ତି, ନ ଅନୁବଧ୍ୟେତ ତତ୍ ବାକ୍ୟ ବିଭ୍ରମେଇ ସ୍ଥାନୁଭାଜିତ। ତାମାନେ କଥା ହେଉଛି କ'ଣ ନା ବର୍ତ୍ତମାନ ଯେହେତୁ ସେମାନଙ୍କର ମୋହିତ କଥା ଓ ଇଙ୍ଗିତ ଦ୍ୱାରା ଅବିରତ ବନ୍ଧିତ ହେଉଛନ୍ତି, ତେଣୁ କିପରି ଭାବରେ ସେମାନଙ୍କ ସହିତ ଛନ୍ଦି ନ ହେବେ, ଆମ ସହିତ ଯେମିତି ଲୀଳା କରୁଥିଲେ ସେହିଭଳି ଭାବରେ ତାଙ୍କ ସହିତ ସେ ଲୀଳା କରିବେ। ଆଉ କେତେଜଣ ଗୋପୀ ଏଇଟା କହିଲେ କଥଂ ରତି ବିଶେଷଜ୍ଞ ପ୍ରିୟଶ୍ଚ ପୁରଜୋଷିତାମ୍ ନାନୁବଧ୍ୟେତ ତତ୍ ବାକ୍ୟ ବିଭ୍ରମେଇ ଚାନୁଭାଜିତ, ଅନୁଭାଜିତ ତାଙ୍କୁ ସେହିଭଳି ଭାବରେ ତାଙ୍କୁ ସେ ଆନନ୍ଦ ପ୍ରଦାନ କରିବେ, କୃଷ୍ଣ ମଧ୍ୟ ତାଙ୍କୁ ସେହିଭଳି ଭାବରେ ଆନନ୍ଦ ପ୍ରଦାନ କରିବେ। ସିଦ୍ଧସ୍ୱାମୀ ଏଠି କହୁଛନ୍ତି ଏ ସମସ୍ତ ଶ୍ଳୋକ ପ୍ରତ୍ୟେକଟି ଜଣେ ଜଣେ ବିଭିନ୍ନ ଗୋପୀ କହିଛନ୍ତି, ବିଭିନ୍ନ ଗୋପୀମାନେ ସବୁ ରହିଛନ୍ତି। ତେଣୁ ଆଉ କେତେଜଣ ଗୋପୀ କହୁଛନ୍ତି ଅପି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷ୍ୟରେ କହୁଛନ୍ତି ଏ ଶ୍ଳୋକରେ 41 ନମ୍ବର ଶ୍ଳୋକରେ ଯେ ଯଦି ଅନ୍ୟ ଗୋପୀଗଣ ଆଉ କେତେଜଣ ଗୋପୀ ଏଇଟାକୁ କହୁଛନ୍ତି ଯେ କୃଷ୍ଣଙ୍କର ଯେଉଁ ସବୁ ରହିଛି ତାଙ୍କର ଯେଉଁ ତାଙ୍କର ଗୁଣ ଇତ୍ୟାଦି ତୁମେ କ'ଣ ଜାଣିନା ଯେ ପଚାରୁଛ ଏଭଳି ପଚାରୁଛ ସେ ରତି ବିଶେଷଜ୍ଞ, ତେଣୁ ସେ ବର୍ତ୍ତମାନ ଯେଉଁ ମଥୁରା ନାରୀମାନଙ୍କ ସହିତ କାହିଁକି ଆସକ୍ତ ନ ହେବେ, ସେ ତାଙ୍କର ଯେଉଁ କୃଷ୍ଣଙ୍କର ଯେଉଁ ବାକ୍ୟ ରହିଛି ଏବଂ ବିଭ୍ରମ କହିଲେ ବିଭିନ୍ନ ପ୍ରକାର ବିଳାସ ଯେଉଁ ବିଭିନ୍ନ ପ୍ରକାର ଲୀଳା ସବୁ ରହିଛି ଆ ଦ୍ୱାରା ସମସ୍ତେ କୃଷ୍ଣଙ୍କର ସବୁ ସେବା କରିବେ ଆସିକରି କୃଷ୍ଣଙ୍କ ପ୍ରତି ସେମାନେ ମଧ୍ୟ ଆକର୍ଷିତ, ଆମେ ଯେମିତି ଆକର୍ଷିତ ହୋଇଯାଉଥିଲେ ସେମାନେ ମଧ୍ୟ ଆକର୍ଷିତ ହେବେ ଏଥିରେ କିଛି ସନ୍ଦେହ ନାହିଁ। ଆମେ ହେଉଛୁ ଗ୍ରାମ୍ୟ ସ୍ତ୍ରୀ କିନ୍ତୁ ସେମାନେ ହେଉଛନ୍ତି ପୁର ସ୍ତ୍ରୀ, ଟାଉନ୍ 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 ଲେଡ଼ିଜ୍ ସେମାନେ, ସେ ସହରର ସ୍ତ୍ରୀ ଲୋକମାନେ ସେମାନେ, ତେଣୁ ଆମଠୁ ସେମାନେ ଅତି ଉନ୍ନତ, ତେଣୁ ସେମାନେ କୃଷ୍ଣଙ୍କୁ ବହୁତ ଆନନ୍ଦ ପ୍ରଦାନ କରିବେ। ଏହିଭଳି ଭାବରେ ଆଉ କେତେଜଣ ଗୋପୀମାନେ ଏ କଥା କହୁଛନ୍ତି, ତେଣୁ ଆମେ ପ୍ରକୃତରେ ଆମକୁ ଆଉ ସେ ପଚାରିବେ ନାହିଁ, ଆମକୁ ସେ ତ୍ୟାଗ କରିଦେଲେ, ସେଇଠି ସେ ରହିଲେ ମଥୁରା ନାରୀମାନଙ୍କ ସହିତ ସେ ରହିବେ, ଆମକୁ ଆଉ କାହିଁକି ପଚାରିବେ। ଏଇଭଳି ଭାବରେ ଏ ଶ୍ଳୋକରେ କୁହାଯାଉଛି। ଆଉ କେତେଜଣ ଗୋପୀ କହୁଛନ୍ତି, ଅପି ସ୍ମରତି ନ ସାଧୁ ଗୋବିନ୍ଦ ପ୍ରସ୍ତୁତ କ୍ୱଚିତ୍ ଗୋଷ୍ଠୀ ମଧ୍ୟ ପୁର ସ୍ତ୍ରୀଣାଙ୍କ ଗ୍ରାମ୍ୟା ଶୈର କଥାନ୍ତରେ। ଆଉ କେତେଜଣ ଗୋପୀମାନେ ଏକଥା କହୁଛନ୍ତି, ଅପି ସ୍ମରତି ନ ସାଧୁ, ଏ ସାଧୁ ଏ ଉଦ୍ଧବ ତୁମେ କହିବ କି ଆମକୁ କେବଳ ସେ ସ୍ମରଣ କରୁଛନ୍ତି, ଗୋବିନ୍ଦ ପ୍ରସ୍ତୁତ କ୍ୱଚିତ୍ କୌଣସି କାରଣରୁ କୌଣସି ଉପାୟରେ କୌଣସି ସମୟରେ ବା କୌଣସି ଲୀଳାରେ ଗୋବିନ୍ଦ ଗୋବିନ୍ଦ କହିବାର ଉଦ୍ଦେଶ୍ୟ ସିଏ ଆମକୁ ଏତେ ଆନନ୍ଦ ପ୍ରଦାନ କରୁଥିଲେ ଗୋବିନ୍ଦ, ସିଏ କାଭିମାନଙ୍କୁ ଆମମାନଙ୍କୁ ସେ ଆନନ୍ଦ ପ୍ରଦାନ କରୁଥିଲେ, ଆଜି ସେ ଭୁଲିଗଲେ ଆମକୁ ଆଉ ଆମକୁ ସ୍ମରଣ କରୁଛନ୍ତି କି। ଗୋଷ୍ଠୀ ମଧ୍ୟ ପୁର ସ୍ତ୍ରୀଣାଙ୍କ ଗ୍ରାମ୍ୟା ଶୈର କଥାନ୍ତରେ, ସେଠି ଯେଉଁ ମଥୁରା ନାରୀମାନଙ୍କ ସହିତ ଯେଉଁ ଗୋଷ୍ଠୀ ହେଉଥିବ ସେହି ସମୟରେ ପୁର ସ୍ତ୍ରୀମାନଙ୍କ ସହିତ ଆମ କଥା କେବଳ ସେ ସ୍ମରଣ କରନ୍ତି। ସାଧୁ ତୁମେ ସାଧୁ ବ୍ୟକ୍ତି ତୁମେ ସତ୍ୟତା କହିବ, କେବେଲେ ଆମକୁ ସେ ସ୍ମରଣ କରନ୍ତି କି। ତେଣୁ ଏଠି କୁହାଯାଉଛି ଯେ ଭାବାର୍ଥରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଗୋପୀମାନେ କହିପାରନ୍ତି ନିଶ୍ଚୟ ଆମେମାନେ ପରିତ୍ୟାଗର ଯୋଗ୍ୟ ବୋଲି କୃଷ୍ଣ ଆମମାନଙ୍କୁ ପରିତ୍ୟାଗ କରିଛନ୍ତି, ସେ ଆମ ପାଖକୁ ଆଉ ଆସୁନାହାନ୍ତି, ଆମକୁ ସେ ପରିତ୍ୟାଗ କରିଦେଲେ। ବାସ୍ତବିକ ଆମ୍ଭେମାନେ ଜଗତର ଅତୀବ ନଗଣ୍ୟ ନାରୀ, ଆମମାନଙ୍କୁ ସେ ଆମ ସହିତ ଲୀଳା କରି ଆମକୁ ବର୍ଜନ କରି ଚାଲିଗଲେ, ତଥାପି ମଧ୍ୟ ଆମମାନଙ୍କ କିଛି ସଦ୍ଗୁଣ ନିମିତ୍ତ ଅଥବା ଆମମାନଙ୍କ କିଛି କୌଣସି ଭୁଲ କରିବା ହେତୁ ଆମମାନେ କ'ଣ କେତେବେଳେ ହେଲେ ତାଙ୍କ ସ୍ମରଣରେ ଆସିପାରୁ, କେତେବେଳେ ସେ ଆମକୁ ସ୍ମରଣ କରୁଛନ୍ତି କି। କୃଷ୍ଣ ନିଶ୍ଚୟ ପୁରରମଣୀମାନଙ୍କ ସଙ୍ଗରେ ସ୍ୱଚ୍ଛନ୍ଦରେ କଥାବାର୍ତ୍ତା ହେଉଛନ୍ତି। ଏଇଭଳି ଭାବରେ ବିଭିନ୍ନ ଗୋପୀମାନେ ବିଭିନ୍ନ କଥା ସବୁ କହୁଛନ୍ତି। ଲୀଳାକୁ ସବୁ ସ୍ମରଣ କରୁଛନ୍ତି, କୃଷ୍ଣଙ୍କ ସହିତ ଯେଉଁ ଲୀଳା ହୋଇଥିଲା ଏଇଭଳି ଭାବରେ ସବୁ ସ୍ମରଣ କରୁଛନ୍ତି। ବିଭିନ୍ନ ଗୋପୀମାନେ ସବୁ ରହିଛନ୍ତି, ଉଦ୍ଧବଙ୍କୁ ସବୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଛନ୍ତି। ଉଦ୍ଧବ ତ ଭଗବାନଙ୍କ ବିଷୟରେ ସନ୍ଦେଶ ଦେଇଦେଲେ, 9 ଶ୍ଳୋକରେ ଉଦ୍ଧବ ସନ୍ଦେଶ ଦେଇଦେଲେ, କିନ୍ତୁ ତଥାପି ଗୋପୀମାନେ ସେଥିରେ ସନ୍ତୁଷ୍ଟ ହେଲେ ନାହିଁ, ଆହୁରି ପଚାରିଲେ କ'ଣ କରୁଛନ୍ତି କ'ଣ ନାହିଁ କିଭଳି ଲୀଳା ଚାଲିଛି। ବିଭିନ୍ନ ପ୍ରକାର ଗୋପୀମାନେ ବିଭିନ୍ନ ପ୍ରକାର କଥା ସବୁ କହୁଛନ୍ତି, ତେଣୁ 43 ଶ୍ଳୋକରେ ଆମେ ପଢ଼ିଦେବା, ସମୟ ଅଛି ତ ପଢ଼ିଦେବା। 43 ଶ୍ଳୋକରେ କୁହାଯାଉଛି, ତା କିଂ ନିଶା ସ୍ମରତି ଯାସୁ ତଦା ପ୍ରିୟା ଭୀ ବୃନ୍ଦାବନେ କୁମୁଦକୁନ୍ଦ ସାଂଖ୍ୟ ରମ୍ୟେ ରେମେ କୋଣଂ ଚରଣ ନୁପୁର ରାସ ଗୋଷ୍ଠ୍ୟାମ ଅସ୍ମାଭି ଲୀଳିତ ମନୋଜ୍ଞ କଥା କଦାଚିତ୍। ତାହା କିଂ ନିଶା, ରାସଲୀଳା ଯେଉଁ ହେଇଥିଲା ସେ ରାତ୍ରି କଥା କହୁଛନ୍ତି ଗୋପୀମାନେ, ସେ ରାତ୍ରି କଥା କେବଳ ସେ ସ୍ମରଣ କରନ୍ତି କି। ସେଠି ମଥୁରାରେ ସେ ସ୍ତ୍ରୀମାନଙ୍କ ସହିତ ଏ ରାସଲୀଳାର କଥା କେବେ କହିଛନ୍ତି କି, ଉପସ୍ଥାପିତ କରିଛନ୍ତି କି। ବୃନ୍ଦାବନେ କୁମୁଦକୁନ୍ଦ ସାଂଖ୍ୟ ରମ୍ୟେ, ବୃନ୍ଦାବନରେ ଯେଉଁ ଶରତ ଋତୁର ରାତିରେ ଚନ୍ଦ୍ରମା ରାତିରେ ଯେଉଁ ରାସଲୀଳା ହେଇଥିଲା ଏସବୁ କେବେ ସେ ସ୍ମରଣ କରନ୍ତି ତାଙ୍କ ପାଖରେ। ରେମେ କୋଣ ଚରଣ नुपुर रासगोष्ठ्याम रासगोष्ठी जो होता जिते लीला अच्छी भगवान को सब श्रेष्ठ लीला हूँ रासलीला ये रासलीला को केवल से स्मरण करती कि अस्मा भी रीड़ित मनोज्ञ कथा कदाचित आम जाऊ पूजा करूँ से रासलीलार सहित लीला करूँ ये सब केवल से स्मरण करती कि कह जा तेणु कह विश्वनाथ ठाकुर कौन गोपीगण जानी वृंदावन सदृश ये सुंदर स्थान आई नपे जिते स्थान अच्छी जिते धाम अच्छी श्रेष्ठ धाम हो वृंदावन तम वृंदावनम भगवान का धाम भितर श्रेष्ठ धाम हो वृंदावन तेणु गोपी मैंने जानी वृंदावन धाम भाई आउ कौन धाम नई के ब्रह्मांड के वृंदावन अरण्य सदृश एपर एक मधुर दृश्य कहीं खोज पाइबे ना वृंदावन जो रही रम्य स्थान वृंदावन रम्य स्थान दिव्य चिंतामणि धाम ये वर्णना कर दिव्य स्थान से दिव्य चिंतामणि धाम तेणु जहाँ शुद्ध पुष्पर सुगंधर सुरभित बहुत सुंदर सुंदर पुष्प रही पवित्र जमुना नदी शांत तरंगे प्रतिफलित पूर्ण चंद्र आलोक आलोकित कहीं गोपी मान कृष्ण को भल पाती ना आई से सदृश हृदयंगम कर पारती ना गोपी मैंने केवल श्रीकृष्ण के अंतरंग सेवा संपादन करती जहाँकि शुद्ध भाव करती तेणु श्रीकृष्ण वृंदावन विहीन और सामान सेवा विहीन होती एक भावी गोपी मैंने उन्माद प्राय हो पड़े समस्त जड़वासन मुक्त से मैंने हताशर अभिभूत होते कारण से प्रेमयी सेवा द्वारा से कृष्ण को आनंद प्रदान करपारे कृष्ण जपर से संगे आनंद करुले आनंद अने कौटे से उपभोग करती तेणु वृंदावन सहित कौन सी स्थान सामान हो पार ना से आम संगीत रही वृंदावन रम्य स्थान दिव्य चिंतामणि धाम वृंदावन रम्य स्थान दिव्य चिंतामणि धाम रतन मंदिर मनोहर आवृत वृंदावन एत सुंदर स्थान दिव्य चिंतामणि धाम चित जगतर जो भूमि सीटा चिंतामणि प्रकार सद्मकल्प वृक्ष से एक खाली आम भूमि भाई नुह से चिंतामणि जहाँ चिंता करेंगे प्राप्त होजे तेणु वृंदावन भूमि हूँ दिव्य चिंतामणि धाम रतन मंदिर मनोहर रतन मंदिर रत्न तैयारी मंदिर मनोहर मंदिर रही आवृत कालिंदी जमुनार जल रही भितर आवृत हो हंस के राजहंस केड़ी करे से राजहंस सब रही सब कनक कमल से सब जो कमल का पद्म रही कनक कमल कनक कमल कहले सुवर्णर सुवर्ण रंग बर्णर सब कमल सब रही तार मध्ये हेम पीठ अष्ट हेमपीठे हेमपीठ कह सुवर्ण पीठ रही सुवर्ण सिंहासन रही अष्टदल बेष्टित अष्टदल दल रही काकुड़ा फुलबाड़ी रही अष्टदल प्रधान नायिका ଯେଉଁ ନାୟିକା ଗୋପୀମାନେ ଗୋପୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ରାଧାରାଣୀ, ଅଷ୍ଟସଖୀ ରହିଛନ୍ତି, ଅଷ୍ଟସଖୀ ଭିତରେ ସିଦ୍ଧ ପ୍ରଧାନ ହେଲେ ରାଧାରାଣୀ, ତାର ମଧ୍ୟ ରତ୍ନାସନେ ଯେଉଁ ରତ୍ନ ଆସନ ରହିଛି ସେଠି ଏଇ ରାଧାକୃଷ୍ଣ ବସିଛନ୍ତି, ରାଧାକୃଷ୍ଣ ବସି ଅଛନ୍ତି ଦୁଇ ଜଣେ, ଶ୍ୟାମ ସଙ୍ଗେ ସୁନ୍ଦରୀ ରାଧିକା, କୃଷ୍ଣଙ୍କ ସହିତ ରାଧାରାଣୀ ସେଠି ଉପସ୍ଥିତ ଅଛନ୍ତି। ଓ ରୂପ ଲାବଣ୍ୟ ରାଶି ଅମିୟ ପଡ଼ିଛେ ଖସି, ଆସ ପରି ଆସ ସଂଘାସ ରାଶି କେତେ ସୁନ୍ଦର ରୂପ ସେ ରହିଛି, ଅମିୟ ପଡ଼ିଛି ଖସି, ଯେମିତି ଅମୃତ ଝରି ପଡ଼ୁଛି, ରୂପ ରୂପ ରୂପଲାବଣ୍ୟ ଝରି ପଡ଼ୁଛି, ହାସ୍ୟ ପରିହାସ ସମ୍ଭାଷଣେ, କୃଷ୍ଣ ରାଧାଙ୍କର ହାସ୍ୟ ପରିହାସ ହେଉଛି, ସମ୍ଭାଷଣ ଚାଲିଛି। ନରୋତ୍ତମ ଦାସ କହୁଛନ୍ତି ଏ ନିତ୍ୟ ଲୀଳା, ଏଟା ବହୁତ ସୁଖମୟ ନିତ୍ୟ ଲୀଳା, ସୁଖ ସଦା ସ୍ମୃତ ମୋର ମନେ, ସେଇ ସେଇ ଭଗବାନଙ୍କ ସେଇ ଲୀଳା ଆମର ମନରେ ସବୁବେଳେ ସ୍ଫୁରିତ ହଉ। ଏଭଳି ଭାବରେ ଗୋପୀମାନଙ୍କର ଉଦ୍ୟମଙ୍କ ସମ୍ବାଦ ଚାଲିବ କଥା, ଆମର ସମୟ ହେଇଯାଇଛି, ଆମେ କଥା କହିକି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅମିତ ଗୌରବାନନ୍ଦ କି ଜୟ ଗୋପୀମାନନ୍ଦ। ପିଲାମାନେ ସବୁ ଆସିଛନ୍ତି କ'ଣ ଲାଞ୍ଚ।